ആകാശവാണി. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ସାମୁଦ୍ରିକ ଝଡ଼ ମୁନ୍ଥା ଆଜି ସନ୍ଧ୍ୟାରେ କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା. ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ଜାରି. ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଲାଗି ତୁରନ୍ତ ଏବଂ ଦୃଢ଼ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି. ବିହାରରେ ବିଧାନସଭା ଲାଗି ନିର୍ବାଚନ ପ୍ରଚାର ଜୋରସୋର ଏବଂ ଦେଶର ରପ୍ତାନୀ ସାମଗ୍ରୀ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉପକରଣ ତୃତୀୟ ସ୍ଥାନରେ ରହିଥିବା ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ. ବଙ୍ଗୋପସାଗର ଉପରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମନ୍ଥା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତ 6 ଘଣ୍ଟା ହେବ ଘଣ୍ଟା ପ୍ରତି 12 କିଲୋମିଟର ବେଗରେ ସ୍ଥଳପଥ ଆଡ଼କୁ ଅଗ୍ରସର ହେଉଛି. ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମନ୍ଥା ମଛଲିପଟନମ୍ଠାରୁ 160 କିଲୋମିଟର, କାକିନାଡ଼ାଠାରୁ 240 କିଲୋମିଟର, ବିଶାଖାପଟନମ୍ଠାରୁ 320 କିଲୋମିଟର ଏବଂ ଗୋପାଳପୁରଠାରୁ 530 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି. ଶୁଣନ୍ତୁ ଏ ସମ୍ପର୍କରେ ଆମର ଏକ ରିପୋର୍ଟ.
ସାମୁଦ୍ରିକ ଝଡ଼ ମନ୍ଥା ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 90ରୁ 100 କିଲୋମିଟର ରହିବାର ସମ୍ଭାବନା ଥିବାବେଳେ ଝଟକା ପବନ 110 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ଗୋପାଳପୁର ବନ୍ଦର ପାଇଁ 3 ନମ୍ବର ବିପଦ ସଂକେତ ଏବଂ ଅନ୍ୟ ବନ୍ଦର ପାଇଁ 2 ନମ୍ବର ବିପଦ ସଂକେତ ଦିଆଯାଇଛି। ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
ବର୍ତ୍ତମାନ ଗୋପାଳପୁରଠାରୁ 50 କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ଆଉ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ଆଜି 28 ଅକ୍ଟୋବର ସନ୍ଧ୍ୟା କିମ୍ବା ରାତ୍ରିରେ କାକିନାଡ଼ା ପାଖାପାଖି ମଛଲିପାଟନମ୍ ଏବଂ କଲିଙ୍ଗପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର କି ସର୍ବାଧିକ ନିରନ୍ତର ପବନ ରହିବ 90-100 କିଲୋମିଟର ପର ଆୱାର, ଝଟକା ପବନ ରହିବ 110 କିଲୋମିଟର ପର ଆୱାର।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମୁଦ୍ରିକ ଝଡ଼ ମନ୍ଥାର ମୁକାବିଲା ନିମନ୍ତେ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ,
ଏ ଘଟଣାର ସମସ୍ତ ମୁକାବିଲା କରିବା ପାଇଁ ଅଧିକ ପମ୍ପ ସେଣ୍ଟ, ଜେନେରେଟରର ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ଡ୍ରାଇ ଫୁଡ୍ ମଧ୍ୟ, ରନ୍ଧା ଖାଦ୍ୟ ଏବଂ ତାହା ସହିତ ଆମର ଯେଉଁ ପ୍ରାଣୀ ସମ୍ପଦ ଅଛନ୍ତି ସେଥିରେ ଗୋରୁ ଗାଈ ଆପଣଙ୍କର ମଇଁଷି ଛେଳି ମେଣ୍ଢା ଏ ସମସ୍ତଙ୍କୁ ଯେତେବେଳେ ଭାଗୁଏଟ ସେମାନଙ୍କୁ ମଧ୍ୟ କରାଯିବ, ତାଙ୍କର ବି ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରାଯାଇଛି।
ବୈଠକରେ ଯୋଗଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି କହିଥିଲେ।
ଇକ୍ୱିପମେଣ୍ଟ ସେଟା ମଧ୍ୟ ସବୁ ଯାଇକିରି ପୋଜିସନିଂ ନେଇଗଲେଣି ଏବଂ ଇଭାକୁଏସନ୍ ମଧ୍ୟ ଆରମ୍ଭ ହୋଇଗଲାଣି। ଯେଉଁ ଜୋନ୍ରେ ବି ଆମେ ଥାଉ ପ୍ରସ୍ତୁତି ନିଖୁଣ ପ୍ରସ୍ତୁତି ହେବା କଥା, ଫଲ୍ଟଲେସ୍ ପ୍ଲାନିଂ ଇନ୍ ଆଡ଼ଭାନ୍ସ ଏବଂ ପ୍ଲାନିଂ ଇନ୍ ଡିଟେଲ୍ ନିଖୁଣ ଭାବରେ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଏ।
ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ ଏବଂ ଅନ୍ୟ ବିଭାଗୀୟ ସଚିବମାନେ ବୈଠକରେ ଯୋଗ ଦେଇଥିଲେ। ଗତ 24 ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ମନ୍ଥା ପ୍ରଭାବରେ ଗଞ୍ଜାମର ପାତ୍ରପୁରରେ 12 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗଜପତି ଜିଲ୍ଲା ଗୋଷାଣୀଠାରେ 11 ସେଣ୍ଟିମିଟର ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ 58ରୁ ଅଧିକ ଟ୍ରଲର ଫସି ରହିଥିବାବେଳେ ସେଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ଇତିମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବା ଛତ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସ୍ୱାଇଁ ଆକାଶବାଣୀକୁ କହିଛନ୍ତି,
ମେନ୍ ଏମ୍ ରହୁଛି ଆମର ଜିରୋ କାଜୁଆଲିଟି, ଯେଥିରେ କୌଣସି ବି ଗୋଟେ ବି ଡେଥ୍ ମାନେ ଆମ ଏରିଆ ଭିତରେ ଯେମିତି ନ ହଉ ତାକୁ ଆମେ ପ୍ରାଇମ୍ ଫୋକସ୍ ରଖିଛୁ। ତ ଆମର କନଷ୍ଟାଣ୍ଟ ନଜର ତାଙ୍କ ଉପରେ ରହୁଛି, ତ ମାନେ ସେମାନେ କେମିତି ସେଫ୍ଲି ଆଉ ଥରେ ତାଙ୍କ ଘରକୁ ରିଟର୍ନ କରିପାରିବେ ସାଇକ୍ଲୋନ୍ ପରେ, ତ ସେ ବାବଦରେ ଆମେ ଗୁରୁତ୍ୱ ସହକାରେ ନେଇକି ତାଙ୍କୁ ଦେଖୁଛୁ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସାଟେଲାଇଟ୍ ଫୋନ୍ ଏବଂ ମୋବାଇଲ୍ ଟାୱାରଗୁଡ଼ିକ ମାଧ୍ୟମରେ ନିରନ୍ତର ଯୋଗାଯୋଗ ବଜାୟ ରଖିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହିତ ଘୂର୍ଣ୍ଣିବାତ୍ୟା ସମ୍ପର୍କରେ ଆଲୋଚନା କରିବା ସହ ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଳବାୟୁ ପରିବର୍ତ୍ତନର ଆହ୍ୱାନର ମୁକାବିଲା ଲାଗି ତୁରନ୍ତ ଏବଂ ଦୃଢ଼ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଅଷ୍ଟମ ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ ସମାବେଶରେ ଆଇଇସିରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଭାରତ ପ୍ରତିଶ୍ରତିବଦ୍ଧ ବୋଲି ପ୍ରକାଶ କରିଛନ୍ତି। ଏ ଦିଗରେ ଭାରତ ତା'ର ସିଦ୍ଧାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁଛି। ସୂର୍ଯ୍ୟ ଜୀବନ ଏବଂ ଶକ୍ତିର ଆଧାର ହୋଇଥିବାରୁ ଏହା ଭାରତ ଏବଂ ସମଗ୍ର ବିଶ୍ୱର ସଭ୍ୟତାର ପରିମାପକ ବୋଲି କହିଛନ୍ତି। କେନ୍ଦ୍ର ନବୀକରଣ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଆଇଏସ୍ଏର ମହାନିର୍ଦ୍ଦେଶକ ଆଶିଷ ଖାନ୍ନା ଏବଂ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗଦେଇ ସୌରଶକ୍ତିର ଉପଦାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଚାରିଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ 124ଟି ଦେଶର 40ରୁ ଅଧିକ ମନ୍ତ୍ରୀ ଏବଂ ପ୍ରତିନିଧି ଯୋଗଦେଇଛନ୍ତି। ବିହାରରେ ବିଧାନସଭା ଲାଗି ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ଆସନ୍ତା ମାସ 6 ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ଏନ୍ଡିଏ ଏବଂ ମହାଗଠବନ୍ଧନ ଦଳର ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଯଥାସମ୍ଭବ ପ୍ରୟାସରେ ଲାଗିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ମହାଗଠବନ୍ଧନ ପକ୍ଷରୁ ଆଜି ନିର୍ବାଚନ ଇସ୍ତାହାର ଜାରି ହେବାର କାର୍ଯ୍ୟସୂଚୀ ରହିଛି। ଆର୍ଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, ନିର୍ବାଚନ ମଣ୍ଡଳୀଗୁଡ଼ିକର ବିକାଶ ଉପରେ ଇସ୍ତାହାରରେ ଗୁରୁତ୍ୱ ପ୍ରଦାନ କରାଯିବ। ଏନ୍ଡିଏର ଲକ୍ଷ୍ୟ, କାର୍ଯ୍ୟସୂଚୀ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ନେଇ ଶ୍ରୀ ଯାଦବ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷରେ ଏଲ୍ଜେପି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି, ଏନ୍ଡିଏ ଶାସନକୁ ଆସିଲେ ନିଜର କ୍ଷମତା ପ୍ରତିପାଦନ କରିବ ବୋଲି ଦଳ ବିଶ୍ୱାସ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଛଟ୍ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆଜି ଛଟ୍ ପର୍ବର ଅନ୍ତିମ ଦିବସ, ଶ୍ରଦ୍ଧାଳୁମାନେ ଆଜି ସୂର୍ଯ୍ୟ ଦେବତାଙ୍କୁ ପ୍ରାତଃଅର୍ଘ୍ୟ ଅର୍ପଣ କରିଛନ୍ତି। ଚାରିଦିନିଆ ଏହି ପାରମ୍ପରିକ ଉତ୍ସବକୁ ଜନସାଧାରଣ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ସ୍କାର୍ଟଫୋନ୍ ରପ୍ତାନୀ ପରିମାଣ ଗତମାସରେ 1.8 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିବା ଆଜି ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଦେଶରୁ ରପ୍ତାନୀ ହେଉଥିବା ସମସ୍ତ ସାମଗ୍ରୀ ମଧ୍ୟରୁ ଇଲେକ୍ଟ୍ରୋନିକ୍ସ ଉପକରଣ ତୃତୀୟ ସର୍ବାଧିକ ସ୍ଥାନ ଅଧିକାର କରିଛି। ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣର ଭିତ୍ତି ଭାରତରେ ରହିଛି, ଫଳରେ ଏହି କ୍ଷେତ୍ର ଆଗାମୀ ଦିନରେ ବହୁ ସଂଖ୍ୟାରେ ନୂତନ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେଚେଲ୍ସର ନବନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ପତ୍ରିକ ହାର୍ମିନ୍ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଯାଇଥିବା ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆଜି ପ୍ରତ୍ୟାବର୍ତ୍ତନ କରି କୋଏମ୍ବାଟୋର୍ଠାରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଗସ୍ତ କାଳରେ ଉପରାଷ୍ଟ୍ରପତି ସେବାଷ୍ଟିଆନ୍ ପିଲାଇଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେ ସେଚେଲ୍ ସହ ଭାରତର ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଥିବା ଜଣାଯାଇଛି। ଭାରତ ସେଚେଲ୍ସ ମଧ୍ୟରେ ଦ୍ୱିପାକ୍ଷିକ ଭାଗିଦାରୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଉପରାଷ୍ଟ୍ରପତି ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେଚେଲ୍ସଠାରେ ଭାରତର ବଂଶୋଦ୍ଭବ ସଦସ୍ୟମାନଙ୍କ ସହ ଏକ ସମାବେଶରେ ଯୋଗଦେଇ ଶ୍ରୀ ରାଧାକୃଷ୍ଣନ୍ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଭାରତ ଏବଂ ସେଚେଲ୍ସ ଗଣତନ୍ତ୍ର ଏବଂ ବହୁବାଦର ନୈତିକ ମୂଲ୍ୟବୋଧ ଉପରେ ମତ ବିନିମୟ କରିଥିଲେ। ବିକଶିତ ଭାରତ କ୍ୱିଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୁବଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ହେଉଛି ଦେଶର ଯୁବବର୍ଗଙ୍କ ପାଇଁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାର ଏକ ବଡ଼ ସୁଯୋଗ। ଯୁବପିଢ଼ିଙ୍କ ଚିନ୍ତାଧାରା ଏବଂ ଅନ୍ତର୍ଦୃଷ୍ଟି ବିକଶିତ ଭାରତ ନିର୍ମାଣକୁ ପଥ ପ୍ରଶସ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆବେଦନ କରାଯାଇପାରିବ। ଆସନ୍ତା January 10-12 ପର୍ଯ୍ୟନ୍ତ ଏହି କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସାମୁଦ୍ରିକ ଝଡ଼ ମୁନ୍ଥା ଆଜି ସନ୍ଧ୍ୟାରେ କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା। ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ଜାରି। ଜଳବାୟୁ ପରିବର୍ତ୍ତନର ଆହ୍ୱାନର ମୁକାବିଲା ଲାଗି ତୁରନ୍ତ ଏବଂ ଦୃଢ଼ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି। ବିହାର ବିଧାନସଭା ଲାଗି ନିର୍ବାଚନ ପ୍ରଚାର ଜୋରସା ଏବଂ ଦେଶର ରପ୍ତାନୀ ସାମଗ୍ରୀ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉପକରଣ ତୃତୀୟ ସ୍ଥାନରେ ରହିଥିବା ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।